ଆକାଶବାଣୀ ସମ୍ବଲପୁର ଆଞ୍ଚଲିକ ଖବର ପଢ଼ୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2025 କେ ଆଭାସୀ ଜରିଏ ଆଉ କିଛି ସମୟଥି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ମୁମ୍ବାଇଠାରେ ଚାଲିଥିବାର ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଶିଖର ସମ୍ମିଳନୀ ୱେବ୍ସ 2025ର ଆଜ୍ ଉଦ୍ଯାପନୀ ଦିବସ। ମତଦାତାମାନଙ୍କର ସୁବିଧା ଲାଗି ଖୁବ୍ ଜଲ୍ଦି ଏକକ ECI ନେଟ୍ ଆପ୍ ମୂଲ କରିବେ ଭାରତର ନିର୍ବାଚନ ଆୟୋଗ। ଆଉର୍ ଅଗ୍ନିଶମ କର୍ମଚାରୀମାନଙ୍କର ସାହସ ବୀରତା ଆଉ ବଳିଦାନକେ ସୋର କରିକି ଆଜ୍ ପାଳନ କରାଯାଉଛେ ଅନ୍ତର୍ଜାତୀୟ ଅଗ୍ନିଶମ କର୍ମଚାରୀ ଦିବସ। ଏଥର ପୁରା ଖବର। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2025 ଆର୍ କିଛି ସମୟ ଆଉତରୁ ବିହାରର ପାଟନାଠାରେ ଉଦ୍ଘାଟିତ ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ଜରିଏ ଏହି କାର୍ଯ୍ୟକ୍ରମକେ ସମ୍ବୋଧନ କରିବେ। ସୂଚନା ଅନୁସାରେ ଆଇବା 15 ତକ ବିହାରର 6 ସହରରେ ପ୍ରତିଯୋଗିତାମାନ ହେବା। ଭିନ୍ ଭିନ୍ ବର୍ଗତି 8,500 ନୁ ଅଧିକା ଖେଳାଳି ଭାଗ ନେଇଛନ୍। ମୁମ୍ବାଇନ ଚାଲିଥିବାର ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଆଉ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ 2025ର ଆଜି ଉଦ୍ଯାପନୀ ଦିବସ। ଚଳଚ୍ଚିତ୍ର ନିର୍ମାଣ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ବାବଦେ ସମ୍ମିଳନୀଟି ଆଜି ଖାସ୍ ସମାରୋହ ହୋଇଯାଇଛି। ଭିନ୍ ଭିନ୍ ଷ୍ଟାର୍ଟଅପ୍ କମ୍ପାନୀର ମୁଖ୍ୟ ଆର ଅଂଶୀଦାରମାନେ ଯୋଗ ଦେଇକରି ବହୁତଟି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍। ୱେବ୍ ସମ୍ମିଳନୀଟି ୱେବ୍ ଏକ୍ସ ଗୋଟିଏ ଷ୍ଟାର୍ଟଅପ୍ ତ୍ୱରାନ୍ୱିତ କାର୍ଯ୍ୟକ୍ରମ ଯେନ୍ଟା 15 ଷ୍ଟାର୍ଟଅପ୍ ଲାଗି ପାଣ୍ଠି ଠୋଲ୍ କରବା ବୋଲି IAMAIର ମୁଖ୍ୟ ସନ୍ଦୀପ ଝିଙ୍ଗରାନ୍ କହିଛନ୍। ଇହାଦେ ତକ 110 ଷ୍ଟାର୍ଟଅପ୍ ପେଭିଲିୟନ୍ ଅଫ୍ ୱେବ୍ସଥି ପଞ୍ଜୀକୃତ କରିକରି ନିଜର ମତାମତ ରଖିଛନ୍। ନିର୍ମାତାଙ୍କୁ ଯୋଡ଼ିବା ଦେଶ ଯୋଡ଼ିବା ବିଷୟ ଆଧାରତୀ ହୋଇଥିବାର 4 ଧରିକରି ଶିଖର ସମ୍ମିଳନୀକେ ଗଲା ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। ଗଣମାଧ୍ୟମ ମନୋରଞ୍ଜନ ଆର୍ ଡିଜିଟାଲ ଉଦ୍ଭାବନ କ୍ଷେତ୍ରଟି ଦେଶକେ ସାରା ପୃଥିବୀନ ଗୋଟେ ଉଚ୍ଚା ଜାଗାତି ପହଞ୍ଚାବାର ଲକ୍ଷ୍ୟ ନେଇକରି ଏହି ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା। ଇଥି 90 ଏତକା ଦେଶର ପାଖାପାଖି 10,000 ନୁ ଏତକା ପ୍ରତିନିଧି ଭାଗ ନେଇଛନ୍। ରାଇଜେ ବଢ଼ତି ଖରାକେ ନଜରଥି ରଖିକରି ଆଇବା କାଲ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକକୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପଶ୍ଚିମବଙ୍ଗର ଦୀଘାଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଘଟଣାକେ ନେଇକରି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟନ 2 ଖେପେ ବୈଠକ ହୋଇଯାଇଛି। ବୈଠକରୁ ଦୈତାପତି ନିଯୋଗର ସଭାପତି ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ଇ ବାବଦେ 7 ଭିତରେ କୈଫତ ଦେବାର ଲାଗି କୁହାଯାଇଛି। ଆଗନୁ ଦୈତାପତି ନିଯୋଗର ସଭାପତି ଆର୍ ସମ୍ପାଦକ ଦୁହେଁ ମୁଖ୍ୟ ପ୍ରଶାସକଙ୍କୁ ଭେଟିକରି ଲିଖିତ ଭାବେ ନିଜର ମତାମତ ଜଣାଇଥିଲେ। 2 ଖେପେ ଦେଉଳ କମାଣ୍ଡର ସୁପରଭାଇଜର ଆଉ ଶ୍ରୀମନ୍ଦିର ଦାୟିତ୍ୱଥି ଥିବାର ଖାସ୍ ଅଧିକାରୀମାନଙ୍କର ସାଙ୍ଗେ ମୁଖ୍ୟ ପ୍ରଶାସକ ବୈଠକ କରିଛନ୍। ଇଥି ନବକଳେବର ସମ୍ୟାଥି ଅଗ୍ଲିଥିବାର ଦାରୁ ବାବଦେ ଆଲୋଚନା କରାଯାଇଥିଲା। ସିଆଡ଼େ ଆଜି ଉପରବେଳା 5 ତ ଘଟଣା ବାବଦେ ସ୍ପଷ୍ଟୀକରଣ ଦେବାର ଲାଗି ସବୁ ନିଯୋଗଙ୍କୁ ସମୟସୀମା ଧାରିଜ କରାଯାଇଥିଲା। ଗଲାକାଲ ପହିଲା ଖେପେ ଦେଉଳକରଣ ଚଢ଼ାଉକରଣ ପାଟଯୋଶୀ ମହାପାତ୍ରଙ୍କ ସହିତ ଆଲୋଚନା ଉତରୁ 2 ଖେପେ 3 ବାଡ଼ଗ୍ରାହୀ ଆର୍ 3 ଖେପେ 3 ବିଶ୍ୱକର୍ମା ମହାରାଣାଙ୍କ ସାଙ୍ଗେ ଆଲୋଚନା ହୋଇଥିଲା। ପ୍ରଶାସନିକ ସୀମା ପୁନର୍ଗଠନକେ ନେଇକରି ରାଜସ୍ୱ ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ଏଥିଲାଗି ବିଭାଗ ତରଫରୁ ସମୟସୀମା ଆଇବା ମାସ 30 ଧାରିଜ କରାଯାଇଛି। ଏଥିର୍ ଭିତରେ ସବୁ ଜିଲ୍ଲା ସବ୍ଡିଭିଜନ ତହସିଲ ରାଜସ୍ୱ ଗାଁ ଆର୍ ପୌର ସଂସ୍ଥାମାନଙ୍କ ଲାଗି ସୀମା ପୁନର୍ଗଠନ ପ୍ରକ୍ରିୟା ଶେଷ କରାଯିବା। ଇନ ଜଣାଇ ଦିଆଯାଇପାରେ ଯେ ରାଇଜେ ନୂଆ ରାଜସ୍ୱ ଗାଁ ପୌର ସଂସ୍ଥା NSC ମ୍ୟୁନିସିପାଲିଟି ଗଠନ ଲାଗି ରାଜ୍ୟ ସରକାରଙ୍କ ପାଖେ ପ୍ରସ୍ତାବ ବିଚାରାଧୀନ ରହିଛି। ସୀମା ପୁନର୍ଗଠନ ହେଲେ ନୂଆ ରାଜସ୍ୱ ଗାଁ ଆଉ NSC ଗଠନ ପ୍ରକ୍ରିୟା ସମ୍ଭବ ହୋଇପାରବା ବୋଲି ବିଭାଗ ତରଫରୁ କୁହାଯାଇଛି। ରାଜ୍ୟର ଲୋକକୁ ସଫା ପିଇବାର ପାଇଁ ଯୋଗାବାର ଦାୟିତ୍ୱ ଏତକର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଦିଆଯିବା ବୋଲି ପଞ୍ଚାୟତିରାଜ ଆଉ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍। ଆଇବା ଦିନେ ସରକାର ସବୁ ବ୍ଲକ୍ନୁ ପାନୀର ମାନ ପରୀକ୍ଷା ଲାଗି ଲ୍ୟାବ୍ ସ୍ଥାପନା କରିବେ ଆର୍ SSG ମହିଳାମାନଙ୍କୁ ପିଇବାର ପାନ ପରୀକ୍ଷଣର ତାଲିମ ଦେବାର ସହିତ ଖାସ୍ କିଟ୍ ଦିଆଯିବା। ସବୁ ଗାଁ ଜନ ମହିଳା ସଫା ପିଇବାର ପାଇଁ ଯୋଗାବାରକେ ସୁନିଶ୍ଚିତ କରବାର ଦାୟିତ୍ୱଥି ରହିବେ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଭାରତର ନିର୍ବାଚନ ଆୟୋଗ ବହୁତ ଜଲ୍ଦି ଭୋଟରମାନଙ୍କ ଲାଗି ଏକକ ECI ନେଟ୍ ଆପ୍ ମୂଲ କରବାର ଲାଗି ଯାଉଛନ୍। ଆୟୋଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଇ ଆପ୍ ଜରିଏ ୱେବ୍ ଆପ୍ଲିକେସନମାନଙ୍କୁ ସମନ୍ୱିତ କରାଯିବାର ସହିତ 40 ଅଲଗା ମୋବାଇଲ୍ ଆପ୍କେ ଏକୀକୃତ କରାଯାଇଛି। ମତଦାନ ନିର୍ବାଚନ ଅଧିକାରୀ ରାଜନୈତିକ ଦଲ ଆର୍ ନାଗରିକମାନଙ୍କର ଲାଗି ଇଟା ଗୋଟେ ନୂଆ ବ୍ୟବସ୍ଥା ଭାବେ କାମ କରବା। ନିର୍ବାଚନ ବାବଦ ସବୁ ସୂଚନା ଇ ଆପ୍ ଜରିଏ ଏକାଥରକେ ମିଳିପାରବା ବୋଲି ଆୟୋଗ ତରଫରୁ କୁହାଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ସମ୍ମିଳନୀଥି ଗଲା ମାର୍ଚ୍ଚ ମାସେ ଭାରତର ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଇ ବାବଦେ ଘୋଷଣା କରିଥିଲେ। ଯୋଗଗୁରୁ ପଦ୍ମଶ୍ରୀ ବାବା ଶିବାନନ୍ଦଙ୍କର 128 ବଛର ବୟସେ ବାରାଣସୀନ ଦେହାନ୍ତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାବା ଶିବାନନ୍ଦଙ୍କର ଦେହାନ୍ତି ଗଭୀର ଶୋକ ପ୍ରକାଶ କରିଛନ୍। ସାମାଜିକ ଗଣମାଧ୍ୟମର ଗୋଟିଏ ବାର୍ତ୍ତାଥି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗ ଆଉ ଆଧ୍ୟାତ୍ମିକ ଅଭ୍ୟାସ ଲାଗି ବାବା ଶିବାନନ୍ଦଙ୍କର ଉତ୍ସର୍ଗୀକୃତ ଜୀବନ ଦେଶର ସବୁ ପିଢ଼ିକେ ପ୍ରେରଣା ଯୋଗାବା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଗୁରୁ ପଦ୍ମଶ୍ରୀ ଶିବାନନ୍ଦ ବାବାଙ୍କର ପରଲୋକଥି ଶୋକ ପ୍ରକାଶ କରବାର ସହିତ କହିଛନ୍, ତାଙ୍କର ତପସ୍ୱୀ ଜୀବନ, ଯୋଗ ଆଉ ସାଧନା ଲାଗି ସମର୍ପଣ ଆର୍ ସମାଜସେବା ଲାଗି ଯୋଗଦାନ ସମକୁ ପ୍ରେରଣା ଦେବା। ଜାତୀୟ ପରୀକ୍ଷଣ ସଂସ୍ଥାନ NTA ତରଫୁ ସର୍ବଭାରତୀୟ ସ୍ତରଥି ଡାକ୍ତରୀ ପାଠ୍ୟକ୍ରମଥି ନାଁ ଲେଖା ଲାଗି ନିଟ୍ 2025 ଆଜ୍ ଦେଶ ଆର୍ ବିଦେଶର 13 ଜାଗାନ 5453 ପରୀକ୍ଷା କେନ୍ଦ୍ରନ ହୋଇଯାଇଛି। ରାଇଜେ ନିଟ୍ ପରୀକ୍ଷା ଲାଗି ପଞ୍ଜୀକୃତ ହୋଇଥିବାର ପାଖାପାଖି 100,000 ଅଧିକା ଛାତ୍ରଛାତ୍ରୀ 27 ପରୀକ୍ଷା କେନ୍ଦ୍ରନ ପରୀକ୍ଷା ଦେଇଛନ୍। ଇନ ଜନେଇ ଦିଆଯାଇପାରେ ଯେ ଦେଶେ 23,000 ଅଧିକା ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍। ଯୁକ୍ତ 2 ପରୀକ୍ଷା ଫଲ ଇ ମାସର 3 ହପ୍ତା ଆଡ଼େ ବାହାରିବା। ଇ ବାବଦେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା ଆଜ୍ ଗଣମାଧ୍ୟମକେ ସୂଚନା ଦେଇଛନ୍। ଇନ ଜନେଇ ଦିଆଯାଇପାରେ ଯେ ମାର୍ଚ୍ଚ 27 ତାରିଖ ଦିନ ଯୁକ୍ତ 2 ପରୀକ୍ଷା ଶେଷ ହୋଇଥିବାର ବେଳେ ଏପ୍ରିଲ 2 ତାରିଖନୁ ମେ 1 ତାରିଖ ତକ୍ ପରୀକ୍ଷା ଖାତା ଦେଖା ହୋଇଛି। ଭାରତୀୟ ଜନସଞ୍ଚାର ସଂସ୍ଥାନ IIMC ଢେଙ୍କାନାଳନ ଓଡ଼ିଆ ସାମ୍ବାଦିକତା ଥି ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମନ ନାଁ ଲେଖାବାର ଲାଗି ଅନ୍ଲାଇନ୍ ଆବେଦନ ସମୟକେ ମେ 10 ତାରିଖ ତକ୍ ବଢ଼ାଯାଇଛେ। ଇଚ୍ଛୁକ ଛାତ୍ରଛାତ୍ରୀ www.iimc.gov.in ୱେବସାଇଟ୍ନୁ ନାଁ ଲେଖା ଫର୍ମ ଡାଉନଲୋଡ଼ କରିପାରିବେ। ଛାତ୍ରଛାତ୍ରୀ ଗୁଗୁଲ ଫର୍ମ ଜରିଏ ଭିଲ୍ ଆବେଦନ କରିପାରିବେ ବୋଲି IIMC ତରଫରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାର ଅଧାନୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀମାନଙ୍କୁ ଫେର୍ ଘାଏ ବିଦ୍ୟାଳୟକେ ଫେରାଇ ଆଣବାର୍ ଲାଗି ପଦକ୍ଷେପ ନେଉଛନ୍। ଇଥିଲାଗି ଗଲା ମାସ 30 ତାରିଖନୁ ସର୍ଭେ କାମ ଚାଲିଛେ। ଘରକେ ଘର ଯାଇକରି ତଥ୍ୟ ଢୋଲ କରାଯାଇକରି ଗୋଟେ ତାଲିକା ପ୍ରସ୍ତୁତ କରାଯାଉଛେ। ଇ ସର୍ଭେ ଆଇବା କାଲି ତକ୍ ଜାରି ରହିବା। ଅଗ୍ନିଶମ କର୍ମଚାରୀମାନଙ୍କର ଅଦମ୍ୟ ସାହସ, ବୀରତା ଆଉ ବଳିଦାନକେ ସୋର୍ କରିକରି ଆଜି ସାରା ପୃଥିବୀନ ଅନ୍ତର୍ଜାତୀୟ ଅଗ୍ନିଶମ କର୍ମଚାରୀ ଦିବସ ପାଳନ କରାଯାଉଛି। ଅଗ୍ନିଶମ କର୍ମଚାରୀମାନଙ୍କୁ ସେମାନଙ୍କର ଦୁଃସାହସିକ କାମ ଆଉ ଧନ ଜୀବନ ରକ୍ଷା କରବାର୍ ଲାଗି ନେଉଥିବାର ପଦକ୍ଷେପକେ ସମ୍ମାନ ଜଣାବାର୍ ଲାଗି ଇ ଦିବସ ପାଳନ କରାଯାଉଛି। 1998 ଡିସେମ୍ବର 2 ତାରିଖଥି ଅଷ୍ଟ୍ରେଲିଆନ ଜଙ୍ଗଲ ଜୁଏକେ ଲିଭାବାର୍ ଲାଗି ଚେରେଷ୍ଟା କରୁଥିବାର ବେଳେ 5 କର୍ମଚାରୀଙ୍କର ଜୀବନ ଯାଇଥିଲା। ସେମାନଙ୍କୁ ସମ୍ମାନ ଜଣାଇକରି ଫି ବଛର ଆଜିର ଦିନକେ ଇ ଦିବସ ଭାବେ ପାଳନ କରାଯାଉଛି। ଇ ଅବସରରେ ଭିନ୍ ଭିନ୍ ଜାଗାନ ଖାସ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଇ ଅବସରରେ ଅଗ୍ନିଶମ କର୍ମଚାରୀମାନଙ୍କର ବଳିଦାନ, ଅଦମ୍ୟ ସାହସ, ପ୍ରତିବଦ୍ଧତା, ତ୍ୟାଗ ଆଉ ସେବା ମନୋଭାବକେ ଶ୍ରୋତା କରିଛନ୍। ପାଣିପାଗ ରାଇଜେ ଗଲାକାଲିନୁ କାଲବୈଶାଖୀର ପ୍ରଭାବ ଲାଗି ରହିଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା ବୁଧବାର ତକ୍ ରାଜ୍ୟର ଭିନ୍ ଭିନ୍ ଜାଗାନ ଧୋକା ଗର୍ଡ଼ି ସାଙ୍ଗେ ବର୍ଷା ଆର୍ କରାମଡ଼ ହେବାର ସମ୍ଭାବନା ଅଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଭିତରେ ମୟୂରଭଞ୍ଜ, କୋରାପୁଟ ଆର୍ ମାଲକାନଗିରି ଜିଲ୍ଲାନ ଜବର ବର୍ଷା ଆର୍ ଧୋକା ଗର୍ଡ଼ି ହୋଇପାରେ। ଆଇବା 4 ତକ୍ ପାଗ ଏନ୍ତା ରହିବା ବୋଲି କେନ୍ଦ୍ର ତରଫରୁ କୁହାଯାଇଛି। ଶେଷେ ମୁଖିଆ ଖବର ଫେର୍ ଘାଏ। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2025 ଆଭାସୀ ଜରିଏ ଆଉ କିଛି ସମୟଥି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ମୁମ୍ବାଇଠାରେ ଚାଲିଥିବାର ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଶିଖର ସମ୍ମିଳନୀ ୱେବ୍ସ 2025 ଆଜ୍ ଉଦ୍ଯାପନୀ ଦିବସ। ମତଦାତାମାନଙ୍କର ସୁବିଧା ଲାଗି ଖୁବ୍ ଜଲ୍ଦି ଏକକ ECI ନେଟ୍ ଆପ୍ ମୂଲ କରିବେ ଭାରତର ନିର୍ବାଚନ ଆୟୋଗ। ଆଉର୍ ଅଗ୍ନିଶମ କର୍ମଚାରୀମାନଙ୍କର ସାହସ, ବୀରତା ଆର୍ ବଳିଦାନକେ ସୋର୍ କରିକରି ଆଜ୍ ପାଳନ କରାଯାଉଛେ ଅନ୍ତର୍ଜାତୀୟ ଅଗ୍ନିଶମ କର୍ମଚାରୀ ଦିବସ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।